ଆଦି ପୁସ୍ତକ 21 ପର୍ବ ଅନନ୍ତର ସଦାପ୍ରଭୁ ଆପଣା ବାକ୍ୟାନୁସାରେ ସାରାର ତତ୍ତ୍ୱାବଧାନ କଲେ, ପୁଣି ସଦାପ୍ରଭୁ ଯାହା କହିଥିଲେ ସାରା ପ୍ରତି ତାହା କଲେ। ତହିଁରେ ସାରା ଅବ୍ରାହମଙ୍କର ବୃଦ୍ଧାବସ୍ଥାରେ ଗର୍ଭବତୀ ହୋଇ ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ସମୟରେ ପୁତ୍ର ପ୍ରସବ କଲେ। ସେତେବେଳେ ଅବ୍ରାହମ ସାରାର ଗର୍ଭଜାତ ନିଜ ପୁତ୍ରର ନାମ ଇସହାକ ଅର୍ଥାତ୍ ହାସ୍ୟ ରଖିଲେ। ପୁଣି ଅବ୍ରାହମ ପରମେଶ୍ୱରଙ୍କର ଆଜ୍ଞାନୁସାରେ ଆପଣା ପୁତ୍ର ଇସହାକକୁ 8 ଦିନ ବୟସରେ ସୁନ୍ନତ କଲେ। ଅବ୍ରାହମଙ୍କର 100 ବର୍ଷ ବୟସରେ ତାଙ୍କର ପୁତ୍ର ଇସହାକ ଜାତ ହେଲା। ଆଉ ସାରା କହିଲେ, ପରମେଶ୍ୱର ମୋତେ ହସାଇଲେ, ଏହା ଶୁଣି ସମସ୍ତେ ମୋ ସହିତ ହସିବେ। ସେ ଆହୁରି କହିଲେ, ସାରା ସନ୍ତାନମାନଙ୍କୁ ସ୍ତନପାନ କରାଇବ, ଏକଥା ଅବ୍ରାହମଙ୍କୁ କିଏ କହିପାରନ୍ତା, ଯେହେତୁ ମୁଁ ଏବେ ତାଙ୍କର ବୃଦ୍ଧାବସ୍ଥାରେ ପୁତ୍ର ପ୍ରସବ କଲି। ଆଉ ବାଳକ ବଡ଼ ହୁଅନ୍ତେ ସେମାନେ ତାକୁ ସ୍ତନ୍ୟପାନ ତ୍ୟାଗ କରାଇଲେ। ପୁଣି ଯେଉଁଦିନ ଇସହାକକୁ ସ୍ତନ୍ୟପାନ ତ୍ୟାଗ କରାଇଲେ, ସେହିଦିନ ଅବ୍ରାହମ ମହାଭୋଜ ପ୍ରସ୍ତୁତ କଲେ। ଅନନ୍ତର ମିସରିଆ ହାଗାର ଅବ୍ରାହମଙ୍କ ନିମନ୍ତେ ଯେଉଁ ପୁତ୍ର ଜନ୍ମ କରିଥିଲା, ସାରା ଦେଖିଲା ସେ ପରିହାସ କରୁଅଛି। ଏହେତୁ ସେ ଅବ୍ରାହମଙ୍କୁ କହିଲା, ତୁମ୍ଭେ ଏହି ଦାସୀକି ଓ ଏହାର ପୁତ୍ରକୁ ଦୂର କରିଦିଅ, କାରଣ ଏହି ଦାସୀପୁତ୍ର ମୋହର ପୁତ୍ର ଇସହାକ ସହିତ ଉତ୍ତରାଧିକାରୀ ହେବ ନାହିଁ। ଏ କଥା ଶୁଣି ଅବ୍ରାହମ ଆପଣା ପୁତ୍ର ସକାଶୁ ଅତି ଦୁଃଖିତ ହେଲେ। ସେତେବେଳେ ପରମେଶ୍ୱର ଅବ୍ରାହମଙ୍କୁ କହିଲେ, ତୁମ୍ଭେ ଏହି ବାଳକ ଓ ତୁମ୍ଭ ଦାସୀ ନିମନ୍ତେ ଦୁଃଖିତ ହୁଅ ନାହିଁ, ସାରା ତୁମକୁ ଯାହା କହୁଅଛି ତାହାର ସେହି କଥାରେ ମନୋଯୋଗ କର, ଯେହେତୁ ଇସହାକଠାରୁ ତୁମ୍ଭର ବଂଶ ବିଖ୍ୟାତ ହେବ, ଆଉ ଏହି ଦାସୀପୁତ୍ର ତୁମ୍ଭର ବଂଶ, ଏଣୁ ଆମ୍ଭେ ତାହାଠାରୁ ଏକ ଗୋଷ୍ଠୀ ଉତ୍ପନ୍ନ କରିବା। ଅନନ୍ତର ଅବ୍ରାହମ ପ୍ରଭାତରେ ଉଠି ରୁଟି ଓ ଜଳପୂର୍ଣ୍ଣ କୁମ୍ପା ଘେନି ହାଗାରର ସ୍କନ୍ଧରେ ଦେଇ ବାଳକକୁ ସମର୍ପଣ କରି ତାହାକୁ ବିଦାୟ କଲେ। ତହିଁରେ ସେ ପ୍ରସ୍ଥାନ କରି ବେର୍ସେବା ନାମକ ପ୍ରାନ୍ତରରେ ପଥ ହରାଇଲା। ପୁଣି କୁମ୍ପାର ଜଳ ଶେଷ ହୁଅନ୍ତେ ହାଗାର ଗୋଟିଏ ବୁଦାର ମୂଳରେ ବାଳକକୁ ଛାଡ଼ିଦେଲା। ପୁଣି ସେ ତାହା ଆଗରୁ ଦୂରକୁ ତିରେକ ପରିମାଣ ଯାଇ ବସିଲା, କାରଣ ସେ କହିଲା, ବାଳକର ମରଣ ମୁଁ ଦେଖିବି ନାହିଁ। ପୁଣି ସେ ତାହା ଆଗରେ ବସି ଉଚ୍ଚସ୍ୱରରେ ରୋଦନ କଲା। ସେତେବେଳେ ପରମେଶ୍ୱର ବାଳକର ରବ ଶୁଣିଲେ। ପୁଣି ପରମେଶ୍ୱରଙ୍କର ଦୂତ ଆକାଶରୁ ଡାକି ହାଗାରକୁ କହିଲେ, ଆଗୋ ହାଗାର, ତୁମ୍ଭର କ'ଣ ହେଲା, ଭୟ କର ନାହିଁ, କାରଣ ଯେଉଁ ସ୍ଥାନରେ ବାଳକ ଅଛି ସେହି ସ୍ଥାନରେ ପରମେଶ୍ୱର ତାହାର ରବ ଶୁଣିଅଛନ୍ତି। ତୁମ୍ଭେ ଠିଆ ହୋଇ ବାଳକକୁ ଉଠାଇ ହସ୍ତରେ ଧର, ଆମ୍ଭେ ତାହାଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା। ସେତେବେଳେ ପରମେଶ୍ୱର ତାହାର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଜଳ କୂପ ଦେଖିବାକୁ ପାଇ ସେଠାକୁ ଯାଇ କୁମ୍ପାରେ ଜଳ ପୂରାଇ ବାଳକକୁ ପାନ କରାଇଲା। ଅନନ୍ତର ପରମେଶ୍ୱର ବାଳକର ସହାୟ ହୁଅନ୍ତେ ସେ ବଡ଼ ହେଲା, ପୁଣି ପ୍ରାନ୍ତରରେ ଥାଇ ଧନୁର୍ଦ୍ଧର ହେଲା। ସେ ପାରଣ ନାମକ ପ୍ରାନ୍ତରରେ ବସତି କଲା। ତହେଉତାରେ ତାହାର ମାତା ଏକ ମିଶର ଦେଶିଆ କନ୍ୟା ସଙ୍ଗେ ତାହାର ବିବାହ ଦେଲା। ଏହି ସମୟରେ ଅବିମେଲକ ଓ ଫିଖଲ ନାମକ ତାଙ୍କର ସେନାପତି ଅବ୍ରାହମଙ୍କୁ କହିଲେ, ପରମେଶ୍ୱର ତୁମ୍ଭର ସବୁ କାର୍ଯ୍ୟରେ ସହାୟ ଅଟନ୍ତି, ଏଣୁକରି ତୁମ୍ଭେ ଆମ୍ଭ ପ୍ରତି ଓ ଆମ୍ଭର ପୁତ୍ର ପୌତ୍ର ପ୍ରତି ବିଶ୍ୱାସଘାତକତା କରିବ ନାହିଁ। ପୁଣି ଆମ୍ଭେ ତୁମ୍ଭ ପ୍ରତି ଯେପରି ଅନୁଗ୍ରହ କରିଅଛୁ, ତଦନୁସାରେ ତୁମ୍ଭେ ଆମ୍ଭ ପ୍ରତି ଓ ତୁମ୍ଭର ପ୍ରବାସ ସ୍ଥାନ ଏହି ଦେଶ ପ୍ରତି ଅନୁଗ୍ରହ କରିବ। ଆମ୍ଭ ଆଗରେ ପରମେଶ୍ୱରଙ୍କ ଶପଥ କରି ଏହି କଥା କୁହ। ତହିଁରେ ଅବ୍ରାହମ କହିଲେ, ମୁଁ ଶପଥ କରିବି। ଆଉ ଅବିମେଲକଙ୍କର ଦାସଗଣ ଅବ୍ରାହମଙ୍କର ଏକ ସଜଳ କୂପ ବଳରେ ଅଧିକାର କରିଥିଲେ, ତେଣୁକରି ଅବ୍ରାହମ ଅବିମେଲକଙ୍କୁ ଅନୁଯୋଗ କଲେ। ତହିଁରେ ଅବିମେଲକ କହିଲେ, ଏ କର୍ମ କିଏ କଲା ତାହା ଆମ୍ଭେ ଜାଣିନାହୁଁ, ପୁଣି ତୁମ୍ଭେ ଆମ୍ଭକୁ ଜଣାଇ ନାହଁ, ଆମ୍ଭେ କେବଳ ଆଜି ଏକଥା ଶୁଣିଲୁ। ଅନନ୍ତର ଅବ୍ରାହମ ମେଷ ଓ ଗୋରୁ ଘେନି ଅବିମେଲକଙ୍କୁ ଦେଲେ, ପୁଣି ଦୁହେଁ ଗୋଟିଏ ନିୟମ ସ୍ଥିର କଲେ। ଆଉ ଅବ୍ରାହମ ପଲରୁ 7 ଗୋଟା ମେଷ ବତ୍ସା ପୃଥକ କରି ରଖିଲେ। ତହିଁରେ ଅବିମେଲକ ଅବ୍ରାହମଙ୍କୁ ପଚାରିଲେ, ତୁମ୍ଭେ କି ଅଭିପ୍ରାୟରେ ଏହି 7 ଗୋଟା ମେଷ ବତ୍ସା ପୃଥକ କରି ରଖିଲ? ଅବ୍ରାହମ କହିଲେ, ମୁଁ ଯେ ଏହି କୂପ ଖୋଳିଅଛି ତହିଁର ପ୍ରମାଣ ନିମନ୍ତେ ମୋଠାରୁ ଏହି 7 ଗୋଟା ମେଷ ବତ୍ସା ନେବାକୁ ହେବ। ଏଣୁ ସେହି ସ୍ଥାନର ନାମ ବେର୍ସବା ଅର୍ଥାତ୍ ଶପଥକୂପ ହେଲା, ଯେହେତୁ ସେହିଠାରେ ସେ ଦୁହେଁ ଶପଥ କଲେ। ଏ ରୂପେ ସେମାନେ ବେର୍ସବା ନିକଟରେ ନିୟମ ସ୍ଥିର କରନ୍ତେ। ଅବିମେଲକ ଓ ଫିଖଳ ନାମକ ତାଙ୍କର ସେନାପତି ଉଠି ପଲେଷ୍ଟିୟମାନଙ୍କ ଦେଶକୁ ଫେରିଗଲେ। ଅନନ୍ତର ଅବ୍ରାହମ୍ ସେହି ବେର୍ସବା ନିକଟରେ ଏକ ଝାଉଁବୃକ୍ଷ ରୋପଣ କରି ସେହି ସ୍ଥାନରେ ଅନାଦି ଅନନ୍ତ ପରମେଶ୍ୱରଙ୍କ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। ପୁଣି ଅବ୍ରାହମ୍ ପଲେଷ୍ଟିୟମାନଙ୍କ ଦେଶରେ ବହୁକାଳ ପ୍ରବାସ କଲେ।